ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଖରାର ତାତିକେ ନଜରଥି ରଖିକରି ଭାରତର ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଜାରି କଲେ ନିର୍ଦ୍ଦେଶନାମା। ପୁରୀ ଶ୍ରୀମନ୍ଦିରନ ଆଇବାକାଏଲ ଶ୍ରୀଜୀଉମାନଙ୍କର ହେବା ବନକ ଲାଗି ନୀତି। ଉଷ୍ଣାକିତି ପାଳନ କରାଗଲା ରଙ୍ଗ ଆର୍ ଫଗୁର ପରବ ହୋଲି। ଆଉର୍ ଚୈତ ମାସର ପହିଲି ମଙ୍ଗଳବାର ଆଷ୍ଠାନୁ ରାଜ୍ୟର ଭିନ୍ ଭିନ୍ ଦେବୀପୀଠମାନଙ୍କେ ମୂଲ ହେଲା ପୂଜାପାଠ। ଏଥର ପୁରା ଖବର। ଖରାର ତାତିକେ ନଜରଥି ରଖିକରି ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କେ ନିର୍ବାଚନ ଆୟୋଗ ପରାମର୍ଶ ଦେଇଛନ୍। ଚଲତି ମାସନୁ ଆଇବା ଜୁନ୍ ମାସ ଭିତରେ ଖରାର ତାତି ବଢ଼ବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଇତାକେ ନଜରଥି ରଖିକରି ନିର୍ବାଚନ ଆୟୋଗ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍। ମଧ୍ୟାହ୍ନର 12 ବଜେନୁ ଦ୍ୱିପହର 3 ବଜେ ତକ ବାହାରକେ ନାଇଁ ବାହାରବାର ଲାଗି ନିର୍ଦ୍ଦେଶନାମାଥି କୁହାଯାଇଛି। ଇତାର ସହିତ ଲୋକମାନଙ୍କୁ ଜହ ପାନ୍ ପିଇବାର ଲାଗି ଆର୍ ବାସି ଖାନା ନାଇଁ ଖାଇବାର ଲାଗି ପରାମର୍ଶ ଦେଇଛନ୍। ସବୁ ଭୋଟ୍ ଗ୍ରହଣ କେନ୍ଦ୍ରମାନଙ୍କେ ପିଇବାର ପାନ୍ ଆର୍ ଛଇରା ବ୍ୟବସ୍ଥା କରବାର ଲାଗି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। 2024 ସାଧାରଣ ନିର୍ବାଚନ ଥି ମହିଳା ଭୋଟରମାନଙ୍କର ଭିତରେ ତହକ ବଢ଼ାବାର ଲାଗି ନିର୍ବାଚନ କମିଶନ ତରଫୁ ବନିହା ବ୍ୟବସ୍ଥା କରାଯାଇଛି। ଇ ହିସାବରେ ରାଇଜି 4000 ବୁଥ୍ ପରିଚାଳନା ଲାଗି ମହିଳାମାନଙ୍କୁ ନିୟୋଜିତ କରାଯିବା ବୋଲି କମିଶନ ତରଫୁ କୁହାଯାଇଛି। ସେନ୍ତା 700 ମତଦାନ କେନ୍ଦ୍ରର ପରିଚାଳନା ଦାୟିତ୍ୱ ଥି ଉଭୟ ପୁରୁଷ ଆର୍ ମହିଳାମାନେ ରହିଥିବାର ବେଳେ 700 ଆଦର୍ଶ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ଫି ଜିଲ୍ଲାଥି କମ୍ସେ କମ୍ 20% ଆଦର୍ଶ ମତଦାନ କେନ୍ଦ୍ର ରହିବା ଆର୍ ଇସବୁ ବୁଥ୍କେ ଜୁଆନ ପିଢ଼ି ଆଉ ଦିବ୍ୟାଙ୍ଗମାନେ ପରିଚାଳନା କରିବେ ବୋଲି କମିଶନ ତରଫୁ କୁହାଯାଇଛି। ସେନ୍ତା ମହିଳା ଭୋଟରମାନଙ୍କୁ ତହକାବାର ଲାଗି ଫି ଜିଲ୍ଲାଥି 10% ସଖୀ ବୁଥ୍ ସ୍ଥାପନା କରାଯିବା ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍। ଗଲା 2019 ସାଧାରଣ ନିର୍ବାଚନ ଥି ଯେନ୍ ସବୁ ବୁଥ୍ମାନଙ୍କୁ ମହିଳା ମତଦାତା ହାର କମ୍ ଥିଲା ସେନ୍ତା ଜାଗାମାନଙ୍କେ ସଖୀ ବୁଥ୍ ସ୍ଥାପନା କରାଯିବା ବୋଲି କମିଶନ ତରଫୁ ସୂଚନା ଦିଆଯାଇଛି। ହେନ୍ତା ବୁଥ୍ମାନଙ୍କେ ନିୟୋଜିତ ମହିଳା କର୍ମଚାରୀମାନେ ରାଜ୍ୟ ହସ୍ତତନ୍ତ ପୋଷାକ ପିନ୍ଧିବେ। ସି ଭିଜିଲ୍ ଆପ୍ ଜରିଏ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ କଡ଼ା ନଜର ରଖିଛନ୍। ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନର ରେକର୍ଡିଂ ରିପୋର୍ଟିଂ ଆର୍ ସମାଧାନ ଲାଗି ଇ ଆପ୍ କାମ କରୁଛି। ଇ ଆପ୍ ଜରିଏ ଫଟୋ ଭିଡ଼ିଓ ଉଠେଇକରି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବାବଦେ ଜନାବାର ଲାଗି ନିର୍ବାଚନ କମିଶନରଙ୍କର ସି ଭିଜିଲ୍ ଆପ୍ ଲୁକ ଲାଗି ଗୋଟିଏ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି। ନାଗରିକମାନେ ଆପ୍ ଜରିଏ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଆର୍ ଖର୍ଚ୍ଚା ଉଲ୍ଲଙ୍ଘନ ବାବଦେ ରିପୋର୍ଟ କରିପାରିବେ। ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି ଯେ ସି ଭିଜିଲ୍ ଆପ୍ ନାଗରିକମାନଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବିଷୟ ଜନାବାର ଲାଗି କ୍ଷମତା ଦେଇଛି। ଆପ୍ ଜରିଏ ରିପୋର୍ଟ ଦେବାର 100 ମିନିଟ୍ ଭିତରେ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ମୁଖ୍ୟ ନିର୍ବାଚନ କମିଶନ କହିଛନ୍। ଚୈତ ମାସର ଅନ୍ଧାର ପକ୍ଷର ଦ୍ୱିତୀୟ ତିଥିତି ଆଇବାକାଲ ଶ୍ରୀ ବିଗ୍ରହମାନଙ୍କର ବନକ ଲାଗି ନୀତି ହେବା। ଇଥିଲାଗି 2 ନମ୍ଘର ଭୋଗମଣ୍ଡପ ଭୋଗଶୟ ସେବାର ଉତ୍ରୁ ବେଲବୁଡ଼ାର 6 ବଜେନୁ ରାତି 10 ବଜେ ତକ ମହାପୁରୁମାନଙ୍କର ଦର୍ଶନ ବନ୍ଦ ରହିବା। ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶୃଙ୍ଗାର ସହିତ ବନକ ଲାଗି ଗୋଟିଏ ଗୁପ୍ତ ନୀତି ହୋଇଥିବାନୁ ଇ ସମୟଥି ଗର୍ଭଗୃହର ସବୁ କବାଟ ବନ୍ଦ ରହିବା। 2 ନମ୍ଘର ଭୋଗମଣ୍ଡପ ଉତ୍ରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକେ ପ୍ରବେଶ କରିବେ ଆର୍ ବନକ ଲାଗି ହେବା। ବନକ ଲାଗି ଉତାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯିବା ଆର୍ ତାର୍ପରେ ଶ୍ରୀବିଗ୍ରହମାନେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଗାଡ଼ିମାନଙ୍କେ ଲାଗିଥିବାର ଫାଷ୍ଟଟେଗ୍କେ ବ୍ୟାଙ୍କ ସହିତ କେୱାଇସି ନାଇଁ କରିଥିଲେ 31 ମାର୍ଚ୍ଚ ଉତାରୁ ସେଟା ବନ୍ଦ ହୋଇଯିବା। ଫାଷ୍ଟଟେଗ୍ ଥି ବେଲେନ୍ସ ଥିଲେ ବି ଆଉ କାମ ନାଇଁ କରେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମ ଅନୁସାରେ ଫାଷ୍ଟଟେଗ୍ ପ୍ରକ୍ରିୟା ପୂରା କରବାର୍ ଲାଗି ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନ୍ଏଚ୍ଏଆଇ ତରଫୁ କୁହାଯାଇଛି। ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର ପରିଚୟ ପତ୍ର ସହିତ ଠିକଣା ପ୍ରମାଣପତ୍ର ଦେଇକରି ଫାଷ୍ଟଟେଗ୍ ବ୍ୟବହାରକାରୀମାନେ ଅନ୍ଲାଇନ୍ ଆର୍ ଅଫ୍ଲାଇନ୍ ଜରିଏ କେୱାଇସି ଅପଡେଟ୍ କରିପାରିବେ। ଇନ ଜନେଇ ଦିଆଯାଇପାରେ ଯେ ଥରେ ଲଗାଯାଇଥିବା ଫାଷ୍ଟଟେଗ୍ ଷ୍ଟିକର 5 ବରଷ ତକ କାମ କରସି, ତାର ଉତ୍ରୁ ଫେର୍ ଘାଏ କେୱାଇସି ଅପଡେଟ୍ କରିକି ଷ୍ଟିକର ବଦଲାବାରକେ ପଡ଼ସି। ଆଇବା 1 ଏପ୍ରିଲ୍ 1 ତାରିଖନୁ କେନ୍ଦ୍ର ଆଉ ରାଜ୍ୟ ସରକାରୀ ପେନ୍ସନ୍ଭୋଗୀମାନଙ୍କ ଲାଗି ପେନ୍ସନ୍ ଥି ନୂଆ ନିୟମ ଲାଗୁ ହେବା ବୋଲି ପେନ୍ସନ୍ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପ୍ମେଣ୍ଟ ଅଥରିଟି ଜଣେଇଛନ୍। ନ୍ୟାସନାଲ୍ ପେନ୍ସନ୍ ସିଷ୍ଟମ୍ ଥି ସୁରକ୍ଷା ଲାଗି ଇ ନୂଆ ନିୟମ ଲାଗୁ ହେବା। 1 ତାରିଖନୁ ନୂଆ ଆର୍ ଜୁହ୍ନା ସବୁ ପେନ୍ସନ୍ଭୋଗୀମାନେ 2 ଫ୍ୟାକ୍ଟର ଅଥେଣ୍ଟିକେସନ୍ ଦୁଇଥାକିଆ ପ୍ରମାଣୀକରଣ ଉପଯୋଗ କରିକି ଏନ୍ପିଏସ୍ ସିଷ୍ଟମ୍ଟି ଲଗେଇନ୍ କରିପାରିବେ। ଇଥୁ ଭିନ୍ ଭିନ୍ ସାଇବର ଆଉ ଅନ୍ଲାଇନ୍ ଠକେଇକେ ରୋକାଯାଇପାରିବା। ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ମାଲ ପରିବହନ କ୍ଷେତ୍ରଟି ବଡ଼ ଭାରି ସଫଳତା ହାସଲ କରିଛି। 1 April 2023 25 March 2024 ଭିତରେ ପୂର୍ବତଟ ରେଳପଥ 250 ନିୟୁତ ଟନ୍ ମାଲ ପରିବହନ କରିକି କୀର୍ତ୍ତିମାନ ସ୍ଥାପନା କରିଛି। ଲଗାତାର 5 ଥର ଲାଗି 200 ମିଲିୟନ୍ ଟନ୍ ମାଲ ପରିବହନ କରିକି ପୂର୍ବତଟ ରେଳପଥ ପହିଲା ଜୋନ୍ ହୋଇପାରିଛି। ପୂର୍ବତଟ ରେଳପଥ ଅଧୀନତି ଥିବା 3 ରେଳମଣ୍ଡଲ ଭଲ କାମ କରିଥିବାରୁ ଏହି ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ଭିନ୍ ଭିନ୍ ପ୍ରତିକୂଳ ପରିସ୍ଥିତି ଥିଲେ ବି ସରକାରୀ ସହଭାଗିତା ଆର୍ ଶିଳ୍ପାନୁଷ୍ଠାନମାନଙ୍କ ସହିତ ସଠିକ୍ ଯୋଜନା ଆର୍ ତାଲମେଲ ଲାଗି ପୂର୍ବତଟ ରେଳପଥ ବଢ଼ିଆ ପ୍ରଦର୍ଶନ କରିଛେ ଆର୍ ଇ କୀର୍ତ୍ତିମାନ ହାସଲ କରିପାରିଛେ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟର ଭିନ୍ ଭିନ୍ ଜାଗାନ ରଙ୍ଗ ଆର୍ ଫଗୁର ପରବ ହୋଲି ପାଳନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର୍ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ ଯେ ହୋଲି ପରବ ଲୋକମାନଙ୍କର ଭିତରେ ସଦ୍ଭାବନା ଆନିଥିସି ଆର୍ ପ୍ରେମ ପ୍ରୀତି ଆଉ ଭାଇଚାରା ବଢ଼ାସି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ ହୋଲି ପରବ ଭାଇଚାରା ବଢ଼ାବାର ସହିତ ଲୋକମାନଙ୍କ ଭିତରେ ପ୍ରେମ ଆର୍ ଶ୍ରଦ୍ଧାର ପ୍ରଚାର କରିଦିସି। ଏ ଅବସରରେ ସେ ଦେଶବାସୀଙ୍କ ଲାଗି ସୁଖ ଆଉ ସମୃଦ୍ଧି କାମନା କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲିର ଶୁଭକାମନା ଜଣାବାର ସହିତ ଏହି ପାରମ୍ପରିକ ପରବ ସଙ୍କର ଜୀବନ୍ତୀ ନୂଆ ଉତ୍ସାହ ନେଇକରି ଆସୁ ବୋଲି କହିଛନ୍। ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ହୋଲି ପର୍ବର ଅଭିନନ୍ଦନ ଜଣାଇଛନ୍। ସୋସିଆଲ ମିଡିଆଟି ବାର୍ତ୍ତା ଦେଇକରି ଆନନ୍ଦ ଆର୍ ଉଲ୍ଲାସର ପର୍ବ ପବିତ୍ର ହୋଲି ଅବସରରେ ରାଜ୍ୟବାସୀଙ୍କର ମଙ୍ଗଲ କାମନା କରିଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଏକ୍ସଟି ରଙ୍ଗ ଆର୍ ଭାଇଚାରାର ପର୍ବ ହୋଲି ଅବସରରେ ସମକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଆର୍ ଅଭିନନ୍ଦନ। ରାଧା ଗୋବିନ୍ଦଙ୍କର ଆଶୀର୍ବାଦ ନୁ ସମକର ଜୀବନ ସୁଖ ଶାନ୍ତି ଭରିଯାଉ ବୋଲି କହିଛନ୍। ସୁବର୍ଣ୍ଣପୁର ଜିଲ୍ଲାନ ହୋଲି ଅବସରରେ ଲୁକେ ରଙ୍ଗ ମୁଖାମୁଖି ହେବାର ସହିତ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜ୍ଞାନିଆ କରିଛନ୍। ଜିଲ୍ଲାର ଭିନ୍ ଭିନ୍ ଦୋଳମେଳନ ପଡ଼ିଆନ ହରିହର ଭେଟ ସହିତ ସୁସଜିତ ବିମାନଟି ବିଜୟୀ ହୋଇଥିବା ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତିକେ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍। 150 ବର୍ଷର ଜୁହ୍ନା ପରମ୍ପରାକେ ନେଇକରି ବୀର ମହାରାଜପୁରଠାରେ ସୁଲହଟା ଗାଁ ଆସିଥିବା ହରି ଆର୍ ହରଙ୍କର ଦୁର୍ଲଭ ଭେଟକେ ହଜାର ହଜାର ଲୋକ ଦର୍ଶନ କରିଛନ୍। ନୂଆପଡ଼ା ଜିଲ୍ଲାନ ରଙ୍ଗର ପରବ ଏକତା ମୈତ୍ରୀ ଆର୍ ମିଲନର ପର୍ବ ଭାବେ ଉଷ୍ଣାକିତି ପାଳନ କରାଯାଇଛି। ଜିଲ୍ଲାର ଖଡ଼ିଆଲ ନଭୀର ହୋଲି ପରବ ଧୁମ୍ଧାମ୍ଟି ମନାହିଛେ ବୋଲି ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ହୀରାକୁଦର ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକେ ଗସ୍ତ କରିକି ରୋଗୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ତାପରେ ହୀରାକୁଦ ଆର୍ ବୁର୍ଲା ହସ୍ପିଟାଲ ଯାଇକରି ସେଠାରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରିକରି ବୁଝବାର ସହିତ ଦରକାରୀ ଚିକିତ୍ସା ଯୋଗାଇ ଦେବାର ଲାଗି ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଆଜ୍ ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଋତୁରୁ ଆକ୍ରାନ୍ତଙ୍କ ସଂଖ୍ୟା 137କେ ପହଞ୍ଚିଛେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଆଜ୍ ଚୈତ୍ର ମାସର ପହିଲା ମଙ୍ଗଳବାର ଆଷ୍ଠାନୁ ରାଜ୍ୟର ଭିନ୍ ଭିନ୍ ଦେବୀପୀଠମାନଙ୍କେ ଚୈତ୍ର ପୂଜା ମୂଲିଛେ। ଗଞ୍ଜାମ ଜିଲ୍ଲା ପରୁହାଁ ଦେବୀ ମା ତାରାତାରିଣୀଙ୍କ ପୀଠନ ଆଜ୍ ଚୈତ ପହିଲ ମଙ୍ଗଳବାର ଯାତ୍ରା ହୋଇଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ମାଙ୍କର ପୀଠନ ଠୋଲିକରି ପୂଜା ଅର୍ଚ୍ଚନା କରିଛନ୍। ସେନ୍ତା କାକଟପୁରର ଇଷ୍ଟଦେବୀ ମା ମଙ୍ଗଳା ରାଜରାଜେଶ୍ୱରୀ ବେସ୍ତି ଆଜ୍ ଶ୍ରଦ୍ଧାଳୁମାନଙ୍କେ ଦର୍ଶନ ଦେଇଛନ୍। ପରମ୍ପରା ଅନୁସାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠନ ଧୁମ୍ଧାମ୍ତି ଝାମୁଯାତ୍ରା ଆର୍ ନେତ୍ର ଉତ୍ସବ ଚାଲିଛି। ଆଜିର ଦିନେ ମାଙ୍କର ମନ୍ଦିର ନୂଆ ବାନା ବାନ୍ଧବାର ବିଧି ରହିଛି। ଆଜ୍ ଚୈତ ମାସର ପହିଲ ମଙ୍ଗଳବାର ନୂଆପଡ଼ା ଜିଲ୍ଲା ଗାଁ ଗହଲିନ ଆଜ୍ ଆମ୍ ନୂଆଖାଇ ପରବ ପାଳନ କରାଯାଉଛି। ଋତୁର ନୂଆ ଫଲ ଫୁଲ ଆମ୍ ପଲସା ସର୍ଗୀ ମହୁଲ ଚାର ଆର୍ କେନ୍ଦୁ ଦେବତାଙ୍କୁ ଭୋଗ ଲଗାଯାଇଛି। ଆଘର ପରମ୍ପରା ହିସାବରେ ପହିଲା ଫଲମୂଲକେ ମହାପୁରୁମାନଙ୍କୁ ଅର୍ପଣ କରିବା ଋତୁରୁ ଲୁକେ ଖାଇଦିସନ୍। ଇତାକେ ଆମ୍ ନୂଆଖାଇ ଭିଲ କୁହାଯାଇସି। ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆନ ସବୁନୁ ଯହ 96 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ନୂଆପଡ଼ା ସହିତ ରାଜ୍ୟର କେତେ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା କି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସିଆଡ଼େ ରାଜ୍ୟ ଆଜି ତାତି ଟିକେ କମିଛେ। ପଶ୍ଚିମ ଓଡ଼ିଶାର ସବୁ ଇଲାକାର ତାତି 37 ଡିଗ୍ରୀ ନୁ କମ୍ ରହିଛେ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ମିଳିଥିବା ସୂଚନା ଅନୁସାରେ ଆଜି ଦିନର ତାତି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର 37.3, ଭବାନୀପାଟନା ଆର୍ ବୌଦ୍ଧ 37, ସୋନପୁର 36.9, ସୁନ୍ଦରଗଡ଼ 36.5, ଝାରସୁଗୁଡ଼ା 36.2, ସମ୍ବଲପୁର 36, ବରଗଡ଼ 34.8, ନୂଆପଡ଼ା 34.4 ଆର୍ ଦେବଗଡ଼ 33.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷେ ମୁଖ୍ୟ ଖବର ଫେର ଘାଏ ଖରାର ତାତିକେ ନଜରଥି ରଖିକରି ଭାରତର ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଜାରି କଲେ ନିର୍ଦ୍ଦେଶନାମା। উষ্ণাকীতি পালন করা গলা রং আর ফগুর পরব হোলি আউর চৈত মাসর পহিল মঙ্গলবার আষ্টানু রাজ্যর ভিন ভিন দেবীপীঠ মানকে মূল হেলা পূজা পাঠ। আজির আঞ্চলিক খবর ইনু শেষ হলা, জুহার।